ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅଧୀନରେ ଓଡ଼ିଶାକୁ ମିଳିଲା 600 କୋଟିରୁ ଅଧିକ ଟଙ୍କାର ଅନୁଦାନ। ଚଳିତ ସପ୍ତାହରେ ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର 9ଟି ସହରକୁ ଆରମ୍ଭ ହେବ ବିମାନ ସେବା। ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ସମୟସୀମାକୁ ଆସନ୍ତା ଜାନୁଆରୀ ମାସ ଶେଷ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଏବଂ ଶହୀଦ ମାଧୋ ସିଂଙ୍କୁ ତାଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଇଲେ ଶ୍ରଦ୍ଧାଞ୍ଜଳି। ଆସନ୍ତା 5 ତାରିଖରୁ ରାଜ୍ୟ ସରକାର ମାଧୋ ସିଂ ହାତଖର୍ଚ୍ଚ ଯୋଜନାର କରିବେ ଶୁଭାରମ୍ଭ। ଏଥର ସମ୍ପୂର୍ଣ୍ଣ ସମ୍ବାଦ। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପିଏମ୍ ଉଷା ଅଧୀନରେ ଓଡ଼ିଶାକୁ 600 କୋଟିରୁ ଅଧିକ ଟଙ୍କା ଅନୁଦାନ ମିଳିବ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଇତିମଧ୍ୟରେ ରାଜ୍ୟର 4ଟି ପ୍ରମୁଖ ବିଶ୍ୱବିଦ୍ୟାଳୟକୁ 400 କୋଟି ଟଙ୍କାର ଅନୁଦାନ ମଞ୍ଜୁର ହୋଇସାରିଛି। ଶିକ୍ଷାନୁଷ୍ଠାନଗୁଡ଼ିକରେ ଭିତ୍ତିଭୂମିର ବିକାଶ ଏବଂ ଗବେଷଣା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାରେ ଏହା ସହାୟକ ହେବ। ତେବେ ଅନୁଦାନ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦାଖଲ କରିବାକୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆସନ୍ତାକାଲିଠାରୁ ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ ଏବଂ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବ। ଅନ୍ୟପକ୍ଷରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆସନ୍ତା ଶୁକ୍ରବାରଠାରୁ ଇନ୍ଦୋର, ଡେରାଡୁନ୍, କୋଚି, ଜୟପୁର ଏବଂ ଲକ୍ଷ୍ନୌକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ପକ୍ଷରୁ ବିମାନ ସେବା ମିଳିପାରିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଅକ୍ଟୋବର ମାସରେ ରାଜ୍ୟରୁ ଦେଶର ବିଭିନ୍ନ ସହରକୁ ବିମାନ ସେବା ଦେବା ଲାଗି ନୂତନ ନୀତି ପ୍ରଣୟନ ହୋଇଛି। ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ସୂଚନା ପଞ୍ଜୀକରଣ ଆସନ୍ତାକାଲି ପର୍ଯ୍ୟନ୍ତ ଜାରି ରହିବ। ପୂର୍ବରୁ ଏଥିପାଇଁ ଗତ ରବିବାର ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। କୃଷି ରକ୍ଷକ ଆପ୍ କିମ୍ବା ହେଲ୍ପଲାଇନ୍ ନମ୍ବର 1-44-47 କ୍ଷତିଗ୍ରସ୍ତ ଚାଷୀ ପଞ୍ଜୀକରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଳିତ ବର୍ଷର ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଜାରି କରାଯାଇଛି। ଚଳିତ ବର୍ଷ ମୋଟ 200 ଅପରାଧିକ ମାମଲା ରୁଜୁ କରାଯାଇ 181 ଜଣ ସରକାରୀ ଅଧିକାରୀ ଓ ଅନ୍ୟମାନଙ୍କୁ ଗିରଫ କରାଯାଇଛି ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ଭିଜିଲାନ୍ସ ମାମଲା ରୁଜୁ ହୋଇଥିବା ସଂଖ୍ୟାରେ 50 ଜଣ ପ୍ରଥମ ଶ୍ରେଣୀ ଅଧିକାରୀ ଥିବା ଜଣାପଡ଼ିଛି। ଚଳିତ ବର୍ଷ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ 25 ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି ବୋଲି ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ ଯଶୋବନ୍ତ ଜେଠୁଆ କହିଛନ୍ତି। ରାଜ୍ୟ ସରକାର ପ୍ରଥମ ଶ୍ରେଣୀ ଏବଂ ଦ୍ୱିତୀୟ ଶ୍ରେଣୀ କର୍ମଚାରୀମାନଙ୍କର ସମ୍ପତ୍ତି ତାଲିକାର ତଥ୍ୟ ଆସନ୍ତା ଜାନୁଆରୀ ମାସ 31 ତାରିଖ ସୁଦ୍ଧା ଦେବା ପାଇଁ କହିଛନ୍ତି। ଆସନ୍ତାକାଲି ଜାନୁଆରୀ 1 ତାରିଖ ସୁଦ୍ଧା ଏହି ପାହ୍ୟାର ଅଧିକାରୀମାନଙ୍କର ନାମରେ ଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ବିବରଣୀ ଇଏଚ୍ଆର୍ଏମ୍ଏସ୍ ପୋର୍ଟାଲରେ ଦାଖଲ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। 2024 ବିଦାୟ ଦେବା ସହ ଇଂରାଜୀ ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଶ୍ରୀଜୀଉମାନଙ୍କର ନୀତିକାନ୍ତି ଏବଂ ଶୃଙ୍ଖଳିତ ଦର୍ଶନ ସହିତ ଟ୍ରାଫିକ୍ ପରିଚାଳନା ନେଇ ଆଲୋଚନା ହୋଇଥିଲା। ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି,
1 ଏବଂ 2 ପ୍ରାୟତଃ ବେଶୀ ଭିଡ଼ ଥାଏ, ବଟ୍ ଏ ବର୍ଷ ଆପଣ ଦେଖିଥିବେ କି 28-29 ଆମର ଯେଉଁ ୱିକେଣ୍ଡ ବି ଥିଲା ଯଥେଷ୍ଟ ଭିଡ଼, ଆଜି ବି ବହୁ ମାତ୍ରାରେ ଆମର ଭକ୍ତମାନେ ବ୍ୟାରିକେଡ୍ ଥିଲା, ତାକୁ ବି ଦେଖୁଥିବେ। ଏଥର ଆମର ଫର୍ଦର ଏକ୍ସଟେଣ୍ଡ କରାଯାଇଛି ଓ ଆଜି ରାତିରେ ବି ଫର୍ଦର କୁଲର ମଧ୍ୟ ଲଗାଯାଉଛି। ପାନୀୟ ଜଳ ଅଛି, ତାର ବି ପାଖାପାଖି ଆମର 30+ ପଏଣ୍ଟସରେ ପାନୀୟ ଜଳ କାଲିଠୁ ଆଭେଲେବଲ୍ କରାଯିବ ଭକ୍ତଙ୍କ ପାଇଁ। ତତ୍ସହିତ ତ ଆମର ପୁଲିସ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି, ତାକୁ ମଧ୍ୟ ସୁଦୃଢ଼ କରାଯାଇଛି, ଆଲୋଚନା ହୋଇଛି ଏବଂ ଏକ ଆମର ମଲ୍ଟିଡିସିପ୍ଲିନାରୀ ଟିମ୍ ବି ଆମର ମନ୍ଦିରରେ ମୌଜୁଦ ରହିବେ। ସିନିୟର ଅଫିସର୍ସ ପ୍ରଶାସନ ତରଫରୁ, ଆମର ଟେମ୍ପଲ ପୋଲିସ ଏବଂ ମନ୍ଦିର ତରଫରୁ ଆଡିସନାଲ ଜଏଣ୍ଟ ଟିମ୍ସ ମାନେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ସମୟସୀମାକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ଆସନ୍ତା ଜାନୁଆରୀ ମାସ 31 ତାରିଖ ସୁଦ୍ଧା ମାଣ୍ଡିଆ ବିକିବା ପାଇଁ ଚାଷୀମାନେ ନାମ ପଞ୍ଜୀକରଣ କରିପାରିବେ। କୃଷକ ଓଡ଼ିଶା ପୋର୍ଟାଲରେ ଚାଷୀମାନେ ନାମ ପଞ୍ଜୀକରଣ କରିବା ପାଇଁ କୁହାଯାଇଛି। ବାଘଚାଷୀ ଏବଂ ଜଙ୍ଗଲ ଜମିରେ ଚାଷ କରୁଥିବା ଚାଷୀମାନେ ମଧ୍ୟ ମାଣ୍ଡିଆ ବିକିବା ପାଇଁ ପଞ୍ଜୀକରଣ କରିପାରିବେ। ପଞ୍ଜୀକରଣର ତାରିଖ ଶେଷ ହେବା ପରେ ତ୍ରୁଟିଶୂନ୍ୟ ଚାଷୀ ତାଲିକା ପ୍ରକାଶ ପାଇବ। ଆସନ୍ତାକାଲିଠାରୁ ଚଳିତ ବର୍ଷର ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀମାନେ ନାମ ପଞ୍ଜୀକରଣ କରିପାରିବେ। ଆଧାର କାର୍ଡ଼ ଏବଂ ଆଧାର କାର୍ଡ଼ ସହିତ ଯୋଡ଼ି ହୋଇଥିବା ମୋବାଇଲ ନମ୍ବର, ଆଧାର ନମ୍ବର ସହିତ ଯୋଡ଼ି ହୋଇଥିବା ବ୍ୟାଙ୍କ ଖାତାର ତଥ୍ୟ ପଞ୍ଜୀକରଣ ପାଇଁ ଆବଶ୍ୟକତା ରହିଛି। ଏହା ବ୍ୟତୀତ ଭାଗଚାଷୀଙ୍କ କ୍ଷେତ୍ରରେ ଭାଗଚାଷୀଙ୍କର ସ୍ୱୀକୃତିପତ୍ରର ମଧ୍ୟ ଆବଶ୍ୟକତା ରହିଛି। ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଆସନ୍ତା ଜାନୁଆରୀ ମାସ 7 ତାରିଖରେ ଅନୁଷ୍ଠିତ ହେବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଏହି ପରୀକ୍ଷା ପାଇଁ ରାଜ୍ୟରେ 799 କେନ୍ଦ୍ରରେ ପରୀକ୍ଷା କରାଯିବ। ପରିଷଦ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ସହ ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍ କାର୍ଡ଼ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟ୍ରେ ଉପଲବ୍ଧ ଅଛି। ମିଳିଥିବା ସୂଚନା ଅନୁସାରେ ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ 141,360 ଜଣ ଆବେଦନ କରିଥିବା ବେଳେ ସପ୍ତମ ଶ୍ରେଣୀ ପାଇଁ 10,086, ଅଷ୍ଟମ ଶ୍ରେଣୀ ପାଇଁ 5,774 ଏବଂ ନବମ ଶ୍ରେଣୀ ପାଇଁ 3,199 ଜଣ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟରେ ପ୍ରବେଶିକା ପରୀକ୍ଷା ନିମନ୍ତେ ଷଷ୍ଠ ଶ୍ରେଣୀରେ 875 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିବା ଜଣାପଡ଼ିଛି। ଭାରତର ଇତିହାସରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବରଗଡ଼ ଜିଲ୍ଲାର ଘେସ ଜମିଦାର ଶହୀଦ ମାଧୋ ସିଂଙ୍କର ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବୀର ସୁରେନ୍ଦ୍ର ସାଏଙ୍କର ପ୍ରେରଣାରେ ଇଂରେଜମାନଙ୍କର ରାଜସ୍ୱ ଆଦାୟ ନୀତିକୁ ବିରୋଧ କରି ମାଧୋ ସିଂ ତତ୍କାଳୀନ ସରକାରଙ୍କ ରୋଷର ଶିକାର ହୋଇଥିଲେ। ଏକ ମିଥ୍ୟା ଅପରାଧ ଅଭିଯୋଗରେ ସମ୍ବଲପୁର ଜେଲ୍ରେ 1858 ମସିହା ଆଜିର ଦିନରେ ମାଧୋ ସିଂଙ୍କୁ ଫାଶୀ ଦିଆଯାଇଥିଲା। ମାଧୋ ସିଂଙ୍କ ବ୍ୟତୀତ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ମଧ୍ୟରୁ ଦେଶ ସ୍ୱାଧୀନତା ପାଇଁ ଯେଉଁମାନେ ପ୍ରାଣବଳୀ ଦେଇଛନ୍ତି ସେମାନେ ହେଲେ ହଟେ ସିଂ, କୁଞ୍ଜଲ ସିଂ, ବୈରି ସିଂ, ଐରି ସିଂ ଏବଂ ଗୋବିନ୍ଦ ସିଂ। ଶହୀଦ ଯୋଦ୍ଧା ମାଧୋ ସିଂଙ୍କ ବଳିଦାନକୁ ଚିରସ୍ମରଣୀୟ ରଖିବା ପାଇଁ ରାଜ୍ୟ ସରକାର 1997 ମସିହାଠାରୁ ଆଜିର ଦିନକୁ ବୀରତା ଦିବସ ଭାବେ ପାଳନ କରିଆସୁଛନ୍ତି। ତାଙ୍କର ପୈତୃକ ଗ୍ରାମ ଘେସେଠାରେ ଏକ ଶହୀଦ ସ୍ମୃତିସ୍ତମ୍ଭ ନିର୍ମାଣ କରାଯିବା ସହିତ ତାଙ୍କ ବାସଗୃହର ରକ୍ଷଣାବେକ୍ଷଣ କରାଯାଇଛି। ବରଗଡ଼ ସହରର ଗୋଟିଏ ଛକକୁ ମାଧୋ ସିଂଙ୍କ ସ୍ମୃତିରେ ବୀରଛକ ନାମରେ ନାମିତ କରାଯାଇଛି। ବଳିଦାନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡ଼ା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶହୀଦ ଜମିଦାର ମାଧୋ ସିଂଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମାଧୋ ସିଂଙ୍କ ସ୍ମୃତି ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆସନ୍ତା 5 ତାରିଖରେ ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନାରେ ଯେଉଁ ଜନଜାତି ପରିବାରର ବାର୍ଷିକ ଆୟ 2,50,000 ଟଙ୍କାରୁ କମ୍ ଥିବ ସେମାନଙ୍କ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ବାର୍ଷିକ 5,000 ଟଙ୍କା ଆର୍ଥିକ ସହାୟତା ଦିଆଯିବ। 2024 ମସିହାର ଶେଷ ଦିନରେ ବର୍ଷ ତମାମ ଘଟିଥିବା ପ୍ରମୁଖ ଘଟଣାକୁ ନେଇ ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ବିଭାଗ ତରଫରୁ ଚର୍ଚ୍ଚାରେ 2024 ପ୍ରସ୍ତୁତ କରାଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଆଜି ରାତି 10:00 ପ୍ରସାରଣ କରାଯିବ। ମଦ୍ୟପ ଗାଡ଼ି ଚାଳକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ ନିଷ୍ପତ୍ତି ନେଇଛି। ଆଜି ମଧ୍ୟରାତ୍ରରୁ ଏଥିପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେଉଛି। ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପରିବହନ ଆୟୁକ୍ତ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଗତକାଲିର ପୁରୁଷ ବର୍ଗ ମ୍ୟାଚ୍ରେ ୟୁପି ରୁଦ୍ରସ୍ କଳିଙ୍ଗ ଲାନ୍ସର୍ସକୁ 3-1 ଗୋଲ୍ରେ ପରାସ୍ତ କରିଛି। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କଳିଙ୍ଗ ଲାନ୍ସର୍ସ ପ୍ରଥମେ ଗୋଲ୍ ଦେଇ ଖେଳରେ ଆଗୁଆ ରହିଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ୟୁପି ରୁଦ୍ରସ୍ 3 ଗୋଲ୍ ସ୍କୋର କରି ମ୍ୟାଚ୍କୁ ନିଜ ଅକ୍ତିଆରକୁ ନେଇଥିଲା। ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ହାଇଦ୍ରାବାଦ ତୋଫାନ୍ସ ମଧ୍ୟରେ ଆଜି ମୁକାବିଲା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ଅଧୀନରେ ଓଡ଼ିଶାକୁ ମିଳିଲା 600 କୋଟିରୁ ଅଧିକ ଟଙ୍କାର ଅନୁଦାନ। ଚଳିତ ସପ୍ତାହରେ ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦେଶର 9 ସହରକୁ ଆରମ୍ଭ ହେବ ବିମାନ ସେବା। ଖରିଫ ମାଣ୍ଡିଆ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ସମୟସୀମାକୁ ଆସନ୍ତା ଜାନୁଆରୀ ମାସ ଶେଷ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର ଏବଂ ଶହୀଦ ମାଧୋ ସିଂଙ୍କୁ ତାଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଇଲେ ଶ୍ରଦ୍ଧାଞ୍ଜଳି। ଆସନ୍ତା 5 ତାରିଖରୁ ରାଜ୍ୟ ସରକାର ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାର କରିବେ ଶୁଭାରମ୍ଭ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।